ଓଁ ଶାନ୍ତି। ଆଜିର ସକାର ମହାବାକ୍ୟ 31 ଜୁଲାଇ 2026 ମଧୁର ସନ୍ତାନ ମାନେ, ଶ୍ରୀ ବାବାଙ୍କର ଏହି କାମନା ମଧ୍ୟ ନାହିଁ ଯେ ପିଲାମାନେ ବଡ଼ ହେଲେ ମୋର ସେବା କରିବେ, ସିଏ କେବେ ବୁଢ଼ା ହୁଅନ୍ତି ନାହିଁ। ବାବା ହିଁ ନିଷ୍କାମ ସେବାଧାରୀ ଅଟନ୍ତି। ପ୍ରଶ୍ନ ଭୋଳାନାଥ, ଶ୍ରୀ ବାବା ଆମ ସମସ୍ତ ପିଲାମାନଙ୍କର ବହୁତ ବଡ଼ ଗ୍ରାହକ ଅଟନ୍ତି କିପରି? ଉତ୍ତର, ବାବା କହୁଛନ୍ତି ମୁଁ ଏତେ ଭୋଳା ଗ୍ରାହକ ଅଟେ ଯେ ତୁମର ସବୁ ପୁରୁଣା ଜିନିଷକୁ କିଣି ନେଉଛି ଏବଂ ତାର ପ୍ରତିବଦଳରେ ସବୁ ନୂଆ ନୂଆ ଜିନିଷ ଦେଇ ଦେଉଛି। ତୁମେ କହୁଛ ବାବା ଏହି ଶରୀର ମନ ଧନ ସବୁ ଆପଣଙ୍କର, ତେଣୁ ତାର ପ୍ରତିବଦଳରେ ତୁମକୁ ସୁନ୍ଦର ଶରୀର ମିଳିଯାଉଛି, ଅପାର ଧନ ମିଳିଯାଉଛି। ଗୀତ ଭୋଳାନାଥ ସେ ନିରାଲା ଓମ ଶାନ୍ତି। ଏହି ଗୀତ ଭକ୍ତି ମାର୍ଗରେ ଗାୟନ କରିଥାନ୍ତି। ଯାହା ବି ଗୀତ ସବୁ ଅଛି ଭକ୍ତି ମାର୍ଗର ଅଟେ, ସେଗୁଡ଼ିକର ଅର୍ଥ ମଧ୍ୟ ବାବା ବୁଝାଉଛନ୍ତି। ପିଲାମାନେ ମଧ୍ୟ ବୁଝିଯାଉଛନ୍ତି ଯେ ଭୋଳାନାଥ କାହାଙ୍କୁ କୁହାଯାଉଛି। ଦେବତାମାନଙ୍କୁ ଭୋଳାନାଥ କୁହାଯିବ ନାହିଁ। ଗାୟନ ଅଛି ସୁଦାମା ଦୁଇ ମୁଠା ଅର୍ଣ୍ଣ ଦେଇଥିଲେ, ତେଣୁ ତାଙ୍କୁ ମହଲ ମିଳିଗଲା, ତାହା ମଧ୍ୟ କେତେ ସମୟ ପାଇଁ? 21 ଜନ୍ମ ପାଇଁ। ଏବେ ପିଲାମାନେ ଜାଣିଗଲେଣି ଯେ ବାବା ଆସି ଭାରତବାସୀଙ୍କୁ ନିଶ୍ଚିନ୍ତ ଭାବରେ ହୀରା ନୀଳାର ମହଲ ଦେଉଛନ୍ତି, କାହା ବିନିମୟରେ ଦେଉଛନ୍ତି। ପିଲାମାନେ କହୁଛନ୍ତି ବାବା ଏହି ଶରୀର ମନ ଧନ ସବୁ ଆପଣଙ୍କର ଅଟେ, ଆପଣଙ୍କ ଠାରୁ ହିଁ ମିଳିଛି। ଯଦି କାହାର ସନ୍ତାନଟିଏ ଜନ୍ମ ହୁଏ ତେବେ କହନ୍ତି ଭଗବାନ ଦେଲେ, ଧନ ପାଇଁ ମଧ୍ୟ କହୁଛନ୍ତି ଭଗବାନ ଦେଇଛନ୍ତି, ତେବେ କହିଲା ବାଲା କିଏ? ଆତ୍ମା। ଭଗବାନ ଅର୍ଥାତ୍ ପିତା ହିଁ ଦେଇଛନ୍ତି। ତେବେ ବାପା କହୁଛନ୍ତି ପୁରୁଣା ସବୁ କିଛି ଏବେ ତୁମକୁ ମୋତେ ଦେବାକୁ ହେବ, ତାହାର ପ୍ରତିବଦଳରେ ମୁଁ ତୁମକୁ ବହୁତ ସୁନ୍ଦର ଶରୀର ଟ୍ରାନ୍ସଫର କରିଦେବି, ଅପାର ଧନ ମଧ୍ୟ ଦେବି। କିନ୍ତୁ କାହାକୁ ଦେବି? ନିଶ୍ଚିନ୍ତ ପିଲାମାନଙ୍କୁ ହିଁ ଦେବି। ଲୌକିକ ପିତାଙ୍କ ଠାରୁ ଅଳ୍ପ କାଳ ପାଇଁ ଧନ ମିଳିଛି, ଅବିନାଶୀ ପିତା ଆମକୁ ଅବିନାଶୀ ବର୍ଷା ଦେବେ। ବାପା ବୁଝାଉଛନ୍ତି ଜ୍ଞାନ ଏବଂ ଭକ୍ତି ମଧ୍ୟରେ ରାତି ଦିନର ପାର୍ଥକ୍ୟ ରହିଛି। ଭକ୍ତିରେ ଅଳ୍ପ କାଳ ପାଇଁ ପ୍ରାପ୍ତି ହୋଇଥାଏ, ଯଦି ଧନ ଅଛି ତେବେ ସୁଖ ଅଛି। ଧନ ଅଭାବରେ ମନୁଷ୍ୟ କେତେ ଦୁଃଖୀ ହେଉଛନ୍ତି। ପିଲାମାନେ ଜାଣିଛନ୍ତି ଯେ ବାବା ଆମକୁ ଅସରନ୍ତି ଜ୍ଞାନ ଧନ ଦେଉଛନ୍ତି, ସେଥିପାଇଁ ଖୁସି ଲାଗୁଛି। ସୁଖଧାମରେ ସୁଖର କୌଣସି ଅଭାବ ନାହିଁ, ପ୍ରତ୍ୟେକଙ୍କର ନିଜ ନିଜର ରାଜଧାନୀ ରହିବ, ତାକୁ ପବିତ୍ର ଗୃହସ୍ଥ ଆଶ୍ରମ କୁହାଯାଏ। ତେଣୁ ବାପା କେତେ ଭୋଳା ଅଟନ୍ତି, କଣ ନେଉଛନ୍ତି ଏବଂ ପ୍ରତିବଦଳରେ କଣ ଦେଉଛନ୍ତି, ବାବା କେତେ ଭଲ ଗ୍ରାହକ ଅଟନ୍ତି। ଏମିତିରେ ବି ପିତା ସନ୍ତାନମାନଙ୍କର ଗ୍ରାହକ ହିଁ ହୋଇଥାନ୍ତି। ସନ୍ତାନ ଜନ୍ମ ହେଲା, ସାରା ସମ୍ପତ୍ତି ତାର ହୋଇଗଲା। ସେମାନେ ଅର୍ଥାତ୍ ଲୌକିକ ପିତାମାନେ ହେଲେ ଅଳ୍ପ କେତେ ସନ୍ତାନମାନଙ୍କର ଗ୍ରାହକ, ଇଏ ହେଲେ ବେହଦର ଭୋଳାନାଥ, ଅଗଣିତ ପିଲାମାନଙ୍କର ଗ୍ରାହକ। ବାବା କହୁଛନ୍ତି ମୁଁ ପରମଧାମରୁ ଆସିଛି, ତୁମଠାରୁ ସବୁକିଛି ପୁରୁଣା ନେଇ ନୂଆ ଦୁନିଆରେ ତୁମକୁ ସବୁକିଛି ନୂତନ କରିଦେଉଛି, ସେଥିପାଇଁ ମୋତେ ଦାତା କୁହାଯାଉଛି। ଦାତା ମଧ୍ୟ ୟାଙ୍କ ଭଳି ଆଉ କେହି ନାହାନ୍ତି, ସମସ୍ତଙ୍କର ନିଷ୍କାମ ସେବା କରୁଛନ୍ତି। ବାବା କହୁଛନ୍ତି ମୁଁ ନିଷ୍କାମୀ ଅଟେ, ମୋର କିଛି ପାଇବାର ଲାଳସା ନାହିଁ। ମୋ ପିତା ଏପରି ମଧ୍ୟ କହୁନାହିଁ ଯେ ପିଲାମାନଙ୍କର କର୍ତ୍ତବ୍ୟ ହେଲା ବୁଢା ବାପାର ଯତ୍ନ ନେବା, କାହିଁକି ନା ମୁଁ ତୁମମାନଙ୍କର ପାଳନା କରିଛି, ନା ଏହା ତ ନିୟମ ରହିଛି ଯେ ବାପା ବୁଢା ହୋଇଗଲେ ସନ୍ତାନ ତାଙ୍କର ଯତ୍ନ ନେବେ। କିନ୍ତୁ ଏହି ବାପା ତ କେବେ ବୁଢା ହୁଅନ୍ତି ନାହିଁ, ସଦା ଯୁବକ ଅଟନ୍ତି, ଆତ୍ମା କେବେ ବୁଢି ହୋଇନଥାଏ। ଏହି କଥା ତ ଜାଣିଛ ଲୌକିକ ପିତା ପିଲାମାନଙ୍କ ଠାରୁ ଆଶା ରଖିଥାନ୍ତି ଯେ ମୁଁ ବୁଢା ହୋଇଗଲେ ପିଲାମାନେ ମୋର ସେବା କରିବେ, ଯଦିଓ ସବୁ କିଛି ପିଲାମାନଙ୍କୁ ଦେଇଦେଇଥାନ୍ତି ତଥାପି ତାଙ୍କର ସେବା ତ ହୋଇଥାଏ ନା। ଏହି ଶିବାବା କହୁଛନ୍ତି ମୁଁ ହିଁ ଅଭୋକ୍ତା ଅଟେ, ମୁଁ କେବେ କିଛି ଭୋଜନ ଗ୍ରହଣ କରେ ନାହିଁ, ମୁଁ କେବଳ ପିଲାମାନଙ୍କୁ ଜ୍ଞାନ ଦେବା ପାଇଁ ଆସିଥାଏ। ପରମାତ୍ମା ଆତ୍ମାମାନଙ୍କୁ ଆସି ବୁଝାଉଛନ୍ତି, ରୁହୁ ଅର୍ଥାତ୍ ଆତ୍ମା ହିଁ ଶୁଣୁଛି, ପ୍ରତ୍ୟେକ କଥା ଆତ୍ମା ହିଁ କରୁଛି, ସଂସ୍କାର ମଧ୍ୟ ଆତ୍ମା ସାଥିରେ ନେଇଯାଉଛି, ୟାଦର ଆଧାରରେ ନୂଆ ଶରୀର ମିଳୁଛି। ଏଠାରେ ମନୁଷ୍ୟମାନଙ୍କର ଅନେକ ମତ ରହିଛି, କେହି କହୁଛନ୍ତି ଆତ୍ମା ହିଁ ପରମାତ୍ମା ଅଟେ, ଆତ୍ମା ଉପରେ କୌଣସି ପାପ ପୁଣ୍ୟର ପ୍ରଭାବ ପଡ଼େ ନାହିଁ, ଆତ୍ମାକୁ ନିର୍ଲେପ କହି ଦେଉଛନ୍ତି। ଯଦି ଆତ୍ମା ନିର୍ଲେପ ହୋଇଥାନ୍ତା ତେବେ କାହିଁକି କହୁଛନ୍ତି ପାପାତ୍ମା ପୁଣ୍ୟାତ୍ମା, ଯଦି ଆତ୍ମା ନିର୍ଲେପ ତେବେ କହିବା ଦରକାର ପାପ ଶରୀର ପୁଣ୍ୟ ଶରୀର। ଏବେ ତୁମେ ଜାଣିଛ ଯେ ସବୁ ଆତ୍ମା ମାନଙ୍କର ଆତ୍ମିକ ପିତା ଆମ ଆତ୍ମା ମାନଙ୍କୁ ପାଠ ପଢ଼ାଉଛନ୍ତି ଏହି ଶରୀର ଦ୍ଵାରା। ଆତ୍ମାକୁ ଆହ୍ୱାନ କରିଥାନ୍ତି ନା, କୁହନ୍ତି ଆମର ପିତାଙ୍କର ଆତ୍ମା ଆସିଥିଲା, ଭୋଜନର ସ୍ୱାଦ ଗ୍ରହଣ କଲା। ଆତ୍ମା ହିଁ ସ୍ୱାଦକୁ ଗ୍ରହଣ କରିଥାଏ, ବାପା ତ ଏଭଳି କହିବେ ନାହିଁ, ସେ ତ ଅଭକ୍ତା ଅଟନ୍ତି, ବ୍ରାହ୍ମଣ ମାନଙ୍କୁ ଭୋଜନ କରାଇଥାନ୍ତି। ଆତ୍ମା ଆସିଥାଏ କେଉଁଠି ତ ଆସି ବିରାଜମାନ କରିବ ନା, ବ୍ରାହ୍ମଣ ଆଦିଙ୍କୁ ଖୁଆଇବା ଭାରତରେ ଏକ ସାଧାରଣ ପ୍ରଥା। ଆତ୍ମାକୁ ଡାକିଥାନ୍ତି, ତାଙ୍କୁ ପଚରା ଉଚରା କରିଥାନ୍ତି, ତେବେ କେତେଟା କଥା ତାଙ୍କର ସତ ବି ହୋଇଯାଏ। ଏହି ପିତ୍ର ଆଦିଙ୍କୁ ଭୋଜନ କରାଇବା ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି, ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ବାବା ସଂକ୍ଷିପ୍ତରେ ଡ୍ରାମାର ରହସ୍ୟକୁ ଶୁଣାଉଛନ୍ତି, ଏହାର ବିସ୍ତାର ଏତେ ରହିଛି ଯେ ଯାହାକି ସମ୍ପୂର୍ଣ୍ଣ ଡ୍ରାମାର ଜ୍ଞାନ ଶୁଣାଇବା ସମ୍ଭବ ନୁହଁ, ଗୋଟିଏ ଗୋଟିଏ କଥାକୁ ବୁଝାଇବାରେ ବର୍ଷ ବର୍ଷ ଲାଗିଯିବ। ତୁମ ପିଲାମାନଙ୍କୁ ବହୁତ ସହଜ ଶିକ୍ଷା ମିଳୁଛି, ଗାୟନ ମଧ୍ୟ କରୁଛନ୍ତି, ହେ ପତିତ ପାବନ ଆସ, ଏଠାକୁ ଆସି ଆମକୁ ପାବନ କର, ତାଙ୍କର ନାମ ହିଁ ପତିତ ପାବନ ଅଟେ। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ପତିତ ପାବନ କହିପାରିବ ନାହିଁ, ବାବାଙ୍କୁ ହିଁ ପତିତ ପାବନ ମୁକ୍ତିଦାତା କୁହାଯାଏ, ଦୁଃଖହର୍ତ୍ତା ସୁଖକର୍ତ୍ତା ମଧ୍ୟ ତାଙ୍କୁ ହିଁ କୁହାଯାଏ। ସିଏ ହେଲେ ନିରାକାର, ଶିବଙ୍କର ମନ୍ଦିରକୁ ଯାଇ ଦେଖ, ସେଠାରେ ଲିଙ୍ଗ ରଖିଛନ୍ତି, ନିଶ୍ଚିନ୍ତ ଚୈତନ୍ୟ ରୂପରେ ଥିଲେ, ସେଥିପାଇଁ ତ ପୂଜା କରୁଛନ୍ତି। ଏହି ଦେବତାମାନେ ମଧ୍ୟ କେବେ ଚୈତନ୍ୟ ରୂପରେ ଥିଲେ, ସେଥିପାଇଁ ତ ସେମାନଙ୍କର ମହିମା ହେଉଛି, ନେହେରୁ ଚୈତନ୍ୟରେ ଥିଲେ ସେଥିପାଇଁ ତ ତାଙ୍କର ଚିତ୍ର ରଖି ମହିମା କରୁଛନ୍ତି। କେହି ଯଦି ଭଲ କାମ କରି ଚାଲିଯାଆନ୍ତି ତେବେ ତାଙ୍କର ଜଡ଼ ଚିତ୍ର ତିଆରି କରି ମହିମା କରିଥାନ୍ତି, ପବିତ୍ର ଆତ୍ମାଙ୍କର ହିଁ ପୂଜା କରିଥାନ୍ତି, କୌଣସି ମନୁଷ୍ୟଙ୍କର ପୂଜା କରିପାରିବେ ନାହିଁ। ମନୁଷ୍ୟ ବିକାରରୁ ଜନ୍ମ ନେଇଥାନ୍ତି, ତେଣୁ ସେମାନଙ୍କର ପୂଜା ହୋଇପାରିବ ନାହିଁ, ପୂଜା ଦେବତାମାନଙ୍କର ହୁଏ ଯିଏକି ସର୍ବଦା ପବିତ୍ର ଅଟନ୍ତି। ତୁମେ ଜାଣିଛ ବାପା ପୂର୍ବରୁ ମଧ୍ୟ ଆସିଥିଲେ, ପୁଣି ଏବେ ସଙ୍ଗମ ଯୁଗରେ ଆସିଛନ୍ତି ସ୍ୱର୍ଗର ସ୍ଥାପନା କରିବା ପାଇଁ, ପୁଣି ଦ୍ୱାପର ଯୁଗ ଠାରୁ ରାବଣ ରାଜ୍ୟ ଆରମ୍ଭ ହେବ, ରାବଣ ରାଜ୍ୟ ଆରମ୍ଭ ହେବା ପରେ ପରେ ତୁରନ୍ତ ଶିବଙ୍କର ମନ୍ଦିର ତିଆରି କରିଥାନ୍ତି। ଏବେ ତ ସେ ବାବା ଚୈତନ୍ୟରେ ଜ୍ଞାନ ଶୁଣାଉଛନ୍ତି, ସିଏ ସତ୍ୟ ଅଟନ୍ତି, ଚୈତନ୍ୟ ଅଟନ୍ତି, ତାଙ୍କର ହିଁ ମହିମା ଗାନ କରୁଛନ୍ତି। ନିରାକାରଙ୍କୁ ଶରୀର ତ ଦରକାର ନା, ତେବେ ବାବା ହିଁ ଆସି ବିଶ୍ୱକୁ ସ୍ୱର୍ଗରେ ପରିଣତ କରୁଛନ୍ତି, ସେହି ସ୍ୱର୍ଗ ଦୁନିଆରେ ରାଜତ୍ୱ କରିବା ପାଇଁ ତୁମେ ପୁରୁଷାର୍ଥ କରୁଛ। ସ୍ୱର୍ଗବାସୀ ତୁମେ ହେଉଛ ନିରାକାର ପରମପିତା ପରମାତ୍ମା, ଜ୍ଞାନର ସାଗର ଅଟନ୍ତି, କିନ୍ତୁ ଜ୍ଞାନ ଶୁଣାଇବେ କିପରି, କହୁଛନ୍ତି ମୁଁ ଏହି ଶରୀରରେ ଆସିଛି, ମୋର ଡ୍ରାମାରେ ଏହିଭଳି ଅଭିନୟ ରହିଛି, ମୁଁ ପ୍ରକୃତିର ଆଧାର ନେଉଛି, ଇଏ ବ୍ରହ୍ମା ଯିଏକି ପ୍ରଥମ ନମ୍ବର ଆତ୍ମା, ତାଙ୍କର ହିଁ ଅନେକ ଜନ୍ମର ଶେଷରେ ମୁଁ ଆସି ପ୍ରବେଶ କରୁଛି। ଏବଂ ତାଙ୍କର ନାମ ବ୍ରହ୍ମା ରଖୁଛି। ପ୍ରଥମେ ଏମାନେ ସମସ୍ତେ ଭଟିରେ ଥିଲେ, ତେଣୁ ବହୁତ ପିଲାଙ୍କର ଅଲୌକିକ ନାମ ଦିଆଯାଇଥିଲା। କିନ୍ତୁ ବହୁତ ପିଲା ଜ୍ଞାନକୁ ଛାଡ଼ିଦେଲେ, ସେଥିପାଇଁ ନାମ ରଖିବାରେ ଲାଭ କ'ଣ? ତୁମେ ସେହିସବୁ ନାମକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବ। ଏକାବେଳେ ସମସ୍ତଙ୍କର ଏକାଠି କେତେ ସୁନ୍ଦର ସୁନ୍ଦର ନାମ ଆସିଥିଲା। ସନ୍ଦେଶୀ ସୂକ୍ଷ୍ମବତନରୁ ନାମ ଗୁଡିକୁ ନେଇ ଆସୁଥିଲେ। ସେହି ଲିଷ୍ଟ ମଧ୍ୟ ନିଶ୍ଚିନ୍ତ ରଖିବା ଉଚିତ। ସନ୍ନ୍ୟାସୀମାନେ ମଧ୍ୟ ଯେତେବେଳେ ସନ୍ନ୍ୟାସ ବ୍ରତ ନିଅନ୍ତି, ସେତେବେଳେ ତାଙ୍କର ନାମ ମଧ୍ୟ ବଦଳିଯାଏ, ଘରଦ୍ୱାର ଛାଡ଼ି ଦିଅନ୍ତି। ତୁମେ ଘରଦ୍ୱାର ଛାଡ଼ୁନାହ, ତୁମେ ଆସି ବ୍ରହ୍ମାଙ୍କର ସନ୍ତାନ ହୋଇଛ। ଶିବଙ୍କର ସନ୍ତାନ ତ ସର୍ବଦା ଅଟ ହିଁ, ସେଥିପାଇଁ ତୁମେମାନେ କହୁଛ ବାପଦାଦା ସନ୍ନ୍ୟାସୀମାନଙ୍କର ଏଭଳି ହୋଇନଥାଏ। ଯଦିଓ ନାମ ପରିବର୍ତ୍ତନ କରିଥାନ୍ତି, କିନ୍ତୁ ସେମାନଙ୍କୁ ବାପଦାଦା ମିଳିନଥାନ୍ତି, ସେମାନଙ୍କୁ କେବଳ ଗୁରୁ ମିଳିଥାନ୍ତି। ହଠଯୋଗୀମାନେ ହେଲେ ହଦର ସନ୍ନ୍ୟାସୀ ଏବଂ ରାଜଯୋଗୀ ହେଲେ ବେହଦର ସନ୍ନ୍ୟାସୀ। ସେମାନଙ୍କ ଭିତରେ ରାତି ଦିନର ପାର୍ଥକ୍ୟ ରହିଛି। ଗାୟନ ମଧ୍ୟ କରାଯାଏ ଜ୍ଞାନ ଏବଂ ବୈରାଗ୍ୟ, ସେମାନଙ୍କର ମଧ୍ୟ ବୈରାଗ୍ୟ ରହିଛି, କିନ୍ତୁ ସେମାନଙ୍କର ହେଲା ଘର ସଂସାର ଠାରୁ ବୈରାଗ୍ୟ। ତୁମର ସାରା ପୁରୁଣା ଦୁନିଆରୁ ବୈରାଗ୍ୟ ରହିଛି। ସେମାନଙ୍କୁ ଜଣା ହିଁ ନାହିଁ ଯେ ସୃଷ୍ଟିର ପରିବର୍ତ୍ତନ ହୋଇଥାଏ, ତୁମର ହେଲା ବେହଦର ବୈରାଗ୍ୟ। ଏହି ସୃଷ୍ଟି ବିନାଶ ହେବାକୁ ଯାଉଛି, ତୁମ ପାଇଁ ନୂଆ ଦୁନିଆ ତିଆରି ହେଉଛି। ସେଠାକୁ ତ ଯିବାକୁ ହେବ, କିନ୍ତୁ ପବିତ୍ର ନ ହୋଇ ସେଠାକୁ ଯାଇପାରିବେ ନାହିଁ। ମନରେ ଆସୁଛି ନିଶ୍ଚିନ୍ତ ଭାବରେ ନୂଆ ଦୁନିଆରେ ଦେବୀ ଦେବତାଙ୍କର ରାଜ୍ୟ ଥିଲା, ଯାହାକୁ ବାବା ଏବେ ସ୍ଥାପନ କରୁଛନ୍ତି। ତୁମେ ଜାଣିଛ, ଶ୍ରୀ ବାବାଙ୍କୁ ମନେ ପକାଇଲେ ଆମେ ପୁଣ୍ୟ ଆତ୍ମା ହୋଇଯିବା ବହୁ ସହଜ ଅଟେ, କିନ୍ତୁ ବାବାଙ୍କର ସ୍ମୃତି ଭୁଲି ହୋଇଯାଉଛି। ଭକ୍ତି ମାର୍ଗରେ ନୀତିନିୟମ ସମ୍ପୂର୍ଣ୍ଣ ଅଲଗା। ନିଜର ଘରକୁ ତ କେହି ଫେରି ଯାଇପାରିବେ ନାହିଁ, ପୁନର୍ଜନ୍ମ ସମସ୍ତଙ୍କୁ ନିଶ୍ଚିନ୍ତ ନେବାକୁ ହେବ। ଘରକୁ ଯିବାର ସମୟ ଗୋଟିଏ ହିଁ ଅଟେ, ଅମୁକ ମୋକ୍ଷ ପ୍ରାପ୍ତ ହେଲେ ଏହା ସବୁ ମନଗଢ଼ା କଥା। ବାବା କହୁଛନ୍ତି କୌଣସି ଆତ୍ମା ଡ୍ରାମାର ମଝିରୁ ଫେରି ଯାଇପାରିବେ ନାହିଁ, ନଚେ ସାରା ଖେଳ ହିଁ ବିଗିଡ଼ିଯିବ। ପ୍ରତ୍ୟେକଙ୍କୁ ସତ୍ତ୍ୱ ରଜ ତମରେ ନିଶ୍ଚିନ୍ତ ଆସିବାକୁ ହେବ। ମୋକ୍ଷ ପାଇବା ଆଶାରେ ବହୁତ ଆସୁଛନ୍ତି, ସେମାନଙ୍କୁ ବୁଝାଯାଉଛି ମୋକ୍ଷ କେବେ ହୋଇନଥାଏ, ଏହା ତ ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ, ତାହା କେବେ ପରିବର୍ତ୍ତନ ହୋଇପାରିବ ନାହିଁ। ଯଦି ମାଛିଟିଏ ମଧ୍ୟ ଏଠାରେ ଉଡ଼ିଗଲା, ତେବେ 5000 ବର୍ଷ ପରେ ମଧ୍ୟ ଏହିଭଳି ଉଡ଼ିଯିବ। ଏଇ କଥା ତ ଜାଣିଛ ଯେ ବାବା କେତେ ଭୋଳା ଅଟନ୍ତି। ପତିତ ପାବନ ବାବା ନିଜର ପରମ ଧାମରୁ ଏଠାକୁ ଅଭିନୟ କରିବା ପାଇଁ ଆସୁଛନ୍ତି। ସେ ହିଁ ଆସି ବୁଝାଉଛନ୍ତି ଯେ ଏହି ଡ୍ରାମା କିପରି ତିଆରି ହୋଇଛି, ଏଥିରେ କିଏ କିଏ ମୁଖ୍ୟ ଅଟନ୍ତି। ଯେପରି କହିଥାନ୍ତି ନା, ଏହି ଦୁନିଆରେ ସବୁଠାରୁ ଧନୀ କିଏ, ସେଥିରେ କ୍ରମାନୁସାରେ ନାମ ବାହାର କରିଥାନ୍ତି। ତୁମେ ଜାଣିଛ ସବୁଠାରୁ ଧନୀ କିଏ? ସେମାନେ କହିବେ ଆମେରିକା, କିନ୍ତୁ ତୁମେ ଜାଣିଛ ସ୍ୱର୍ଗ ଦୁନିଆରେ ସବୁଠାରୁ ଧନୀ ଏହି ଲକ୍ଷ୍ମୀ ନାରାୟଣ ହୋଇଥାନ୍ତି। ତୁମେମାନେ ଭବିଷ୍ୟତ ପାଇଁ ପୁରୁଷାର୍ଥ କରୁଛ ସବୁଠାରୁ ଧନୀ ହେବା ପାଇଁ, ଏହା ପ୍ରତିଯୋଗିତା ଅଟେ। ଏହି ଲକ୍ଷ୍ମୀ ନାରାୟଣଙ୍କ ଭଳି ଧନୀ କେହି ଥିବେ? ଆଲ୍ଲା ଅବାଲଦିନଙ୍କର ମଧ୍ୟ କାହାଣୀ ଠିକ ଅଛି। ଠକ୍ ଠକ୍ କରିବା ଦ୍ୱାରା କୁବେରର ସମ୍ପତ୍ତି ବାହାରି ଆସିଲା, ଅନେକ ପ୍ରକାରର ନାଟକ ତିଆରି କରୁଛନ୍ତି। ଏବେ ତୁମ ବୁଦ୍ଧିରେ ରହିଛି ଆମେ ଏହି ଶରୀର ତ୍ୟାଗ କରି ସ୍ୱର୍ଗକୁ ଯିବୁ, ଆମକୁ କୁବେରର ସମ୍ପତ୍ତି ମିଳିବ। ବାବା କହୁଛନ୍ତି ମୋତେ ମନେ ପକାଇବା ଦ୍ୱାରା ମାୟା ସବୁଦିନ ପାଇଁ ପଳାଇଯିବ। ବାବାଙ୍କୁ ମନେ ନ ପକାଇବା କାରଣରୁ ମାୟା ପୁଣି ହଇରାଣ କରୁଛି, କହୁଛନ୍ତି ବାବା ମୋତେ ମାୟାର ତୋଫାନ ବହୁତ ଆସୁଛି। ଆଚ୍ଛା, ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଅ, ତେବେ ତୋଫାନ ଉଡ଼ିଯିବ। ବାକି ଅନେକ ଗୁଡିଏ ନାଟକ ଆଦି ତିଆରି କରିଦେଇଛନ୍ତି, କିନ୍ତୁ ବାସ୍ତବରେ କଥାବସ୍ତୁ କିଛି ବି ନାହିଁ। ବାପା କେତେ ସହଜ କରି ବୁଝାଉଛନ୍ତି କେବଳ ବାପାଙ୍କୁ ମନେ ପକାଅ, ତେବେ ତୁମ ଭିତରେ ଯେଉଁ ମହିଳା ରହିଛି ତାହା ବାହାରିଯିବ ଏବଂ ଆଉ କୌଣସି କଷ୍ଟ ଦେଉନାହାନ୍ତି। ଆତ୍ମା ଯିଏକି ପବିତ୍ର ଅସଲି ସୁନା ଥିଲା ତାହା ଏବେ ନକଲି ହୋଇଯାଇଛି। ପୁଣି ଏହି ଯୋଗ ଅଗ୍ନି ଦ୍ଵାରା ସଚ୍ଚା ସୁନା ହୋଇଯିବ। ନିଆଁରେ ପୋଡ଼ିବା ବ୍ୟତୀତ ସୁନା ପବିତ୍ର ହୋଇପାରିବ ନାହିଁ। ଏହାକୁ ମଧ୍ୟ ଯୋଗ ଅଗ୍ନି କୁହାଯାଉଛି, କିନ୍ତୁ ଏହା ୟାଦରେ ହିଁ କଥା। ସେମାନେ ତ ଅନେକ ପ୍ରକାରର ହଟ ଯୋଗ ଶିଖାଉଛନ୍ତି, ତୁମକୁ ତ ବାବା କହୁଛନ୍ତି ଉଠିବା ବସିବା ସମୟରେ ୟାଦ କର। ତୁମେମାନେ ଆସନ ପ୍ରାଣାୟାମ ଆଦି କେତେ ବା କରିପାରିବ, ଏଥିରେ ତ ଚାଲିବୁଲି କର୍ମଧନ୍ଦା କରି ସ୍ମୃତିରେ ରହିବାର ଅଛି। ରୋଗଶଯ୍ୟାରେ ଥାଇ ମଧ୍ୟ ଶୋଇ ଶୋଇ ବାବାଙ୍କୁ ମନେ ପକାଇ ପାରିବ। ଶିବ ବାବାଙ୍କୁ ମନେ ପକାଅ ଏବଂ ସ୍ୱଦର୍ଶନ ଚକ୍ର ବୁଦ୍ଧିରେ ଘୂରାଅ। ସେମାନେ ପୁଣି ଲେଖି ଦେଇଛନ୍ତି, ଗଙ୍ଗାର କୂଳ ହୋଇଥିବ, ମୁଖରେ ଅମୃତ ଥିବ, ଗଙ୍ଗା କୂଳରେ ତ ଗଙ୍ଗା ଜଳ ହିଁ ମିଳିଥାଏ, ସେଥିପାଇଁ ମନୁଷ୍ୟ ହରିଦ୍ୱାରରେ ଯାଇ ରହୁଛନ୍ତି। ବାବା ତ କହୁଛନ୍ତି ତୁମେ କେଉଁଠି ବି ରୁହ, ଯଦିଓ ରୋଗୀ ବି ହୋଇଥାଅ କେବଳ ବାବାଙ୍କୁ ମନେ ପକାଅ, ସ୍ୱଦର୍ଶନ ଚକ୍ର ଘୂରାଉଥାଅ, ତେବେ ଶରୀରରୁ ପ୍ରାଣ ବାହାରି ଯାଉ। ଏହିଭଳି ଅଭ୍ୟାସ କରିବାକୁ ପଡିବ। ସେହି ଭକ୍ତି ମାର୍ଗର ରୀତିନୀତି ଏବଂ ଏହି ଜ୍ଞାନ ମାର୍ଗର କଥାରେ କେତେ ରାତି ଦିନର ପାର୍ଥକ୍ୟ ରହିଛି। ବାବାଙ୍କର ସ୍ମୃତି ଦ୍ଵାରା ତୁମେ ସ୍ୱର୍ଗର ମାଲିକ ହୋଇଯିବ। ସେମାନେ ତ ସୈନ୍ୟମାନଙ୍କୁ କହିଥାନ୍ତି, ଯିଏ ଯୁଦ୍ଧ କ୍ଷେତ୍ରରେ ଦେହ ତ୍ୟାଗ କରିବ ସିଏ ସ୍ୱର୍ଗକୁ ଯିବ। ବାସ୍ତବରେ ଏହା ହିଁ ଯୁଦ୍ଧ ଅଟେ। ସେମାନେ କୌରବ ପାଣ୍ଡବ ମାନଙ୍କର ସୈନ୍ୟ ବାହିନୀ ଦେଖାଇଛନ୍ତି। ମହାଭାରତ ଲଢାଇ ହେଲା, ପୁଣି କଣ ହେଲା? ପରିଣାମ ତ କିଛି ନାହିଁ, ସମ୍ପୂର୍ଣ୍ଣ ଘୋର ଅନ୍ଧକାର ଭିତରେ ଅଛନ୍ତି, କିଛି ବି ବୁଝି ନାହାନ୍ତି, ସେଥିପାଇଁ ଅଜ୍ଞାନ ଅନ୍ଧକାର କୁହାଯାଉଛି। ବାବା ପୁନର୍ବାର ଆଲୋକ ପ୍ରଦାନ କରିବା ପାଇଁ ଆସିଛନ୍ତି। ତାଙ୍କୁ ଜ୍ଞାନର ସାଗର, ଜ୍ଞାନର ଭଣ୍ଡାର ବୋଲି କୁହାଯାଏ। ଏବେ ତୁମକୁ ମଧ୍ୟ ସମ୍ପୂର୍ଣ୍ଣ ଜ୍ଞାନ ମିଳିଯାଇଛି, ତା ହେଲା ମୂଳବତନ ଶାନ୍ତିଧାମ, ଯେଉଁଠି ତୁମେ ଆତ୍ମାମାନେ ବାସ କରୁଛ, ତାକୁ ବ୍ରହ୍ମାଣ୍ଡ ମଧ୍ୟ କୁହାଯାଏ। ଏଠାରେ ରୁଦ୍ର ଯଜ୍ଞ ରଚନା କଲେ ବାବାଙ୍କ ସାଥିରେ ତୁମ ଆତ୍ମାମାନଙ୍କର ମଧ୍ୟ ପୂଜା କରିଥାନ୍ତି, କାହିଁକି ନା ତୁମେ ଅନେକଙ୍କର କଲ୍ୟାଣ କରୁଛ। ବାବାଙ୍କ ସାଥିରେ ତୁମେ ବିଶେଷ କରି ଭାରତର ଏବଂ ସାଧାରଣ ଭାବରେ ସାରା ଦୁନିଆର ଆତ୍ମିକ ସେବା କରୁଛ, ସେଇଥିପାଇଁ ବାବାଙ୍କ ସାଥିରେ ତୁମ ପିଲାମାନଙ୍କର ମଧ୍ୟ ପୂଜନ ହେଉଛି। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ମାୟାର ତୋଫାନକୁ ବିତାଡ଼ିତ କରିବା ପାଇଁ ବାପାଙ୍କୁ ବହୁତ ବହୁତ ସ୍ନେହରେ ୟାଦ କରିବାକୁ ହେବ। ଆତ୍ମାକୁ ଯୋଗ ଅଗ୍ନି ଦ୍ଵାରା ଅସଲି ସୁନାତୁଲ୍ୟ କରିବାକୁ ହେବ। ନମ୍ବର ଦୁଇ, ବେହଦରୁ ବୈରାଗୀ ହୋଇ ଏହି ପୁରୁଣା ଦୁନିଆକୁ ଭୁଲି ଯିବାକୁ ହେବ। ଦୁନିଆ ପରିବର୍ତ୍ତନ ହେଉଛି, ନୂଆ ଦୁନିଆକୁ ଯିବାକୁ ହେବ, ସେଥିପାଇଁ ଏହାଠାରୁ ସନ୍ନ୍ୟାସ କରିନେବାକୁ ହେବ। ବରଦାନ, ପ୍ରତି ପାଦରେ ସାବଧାନତା ଅବଲମ୍ବନ କରି ପଦ୍ମର ରୋଜଗାର ଜମା କରୁଥିବା ପଦ୍ମପତି ଭବ। ବାପା ପିଲାମାନଙ୍କୁ ବହୁତ ଉଚ୍ଚ ସ୍ଥିତିରେ ରହିବାର ସାବଧାନ ଦେଉଛନ୍ତି, ସେଥିପାଇଁ ଏବେ ଟିକିଏ ବି ଭୁଲ କରିବାର ସମୟ ନାହିଁ। ଏବେ ତ ପ୍ରତି ପଦରେ ସାବଧାନତା ଅବଲମ୍ବନ କରି କଦମରେ ପଦମର ରୋଜଗାର ଜମା କରି ପଦ୍ମପତି ହୁଅ, ଯେପରି ତୁମର ନାମ ପଦ୍ମା ପଦ୍ମ ଭାଗ୍ୟଶାଳୀ ଅଟେ, ସେହିପରି କର୍ମ ମଧ୍ୟ ହେବା ଦରକାର। ଗୋଟିଏ ପାଦ ମଧ୍ୟ ପଦ୍ମର ରୋଜଗାର ବିନା ନ ପଡ଼ୁ, ତେଣୁ ବହୁତ ଭାବିଛନ୍ତି ଶ୍ରୀମଦ ଅନୁସାରେ ପ୍ରତ୍ୟେକ ପାଦ ଉଠାଅ, ଶ୍ରୀମଦରେ ମନମତ ମିଶାଉ ନାହିଁ। ସ୍ଲୋଗାନ, ଯଦି ମନକୁ ନିଜର ଆଦେଶ ଅନୁସାରେ ଚଲାଇବ ତେବେ ମନମନା ଭାବର ସ୍ଥିତି ଆପେ ଆପେ ହୋଇଯିବ। ଅବ୍ୟକ୍ତ ଇସାରା ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ଯୋଗକୁ ଶକ୍ତିଶାଳୀ କରିବା ପାଇଁ ବିସ୍ତାର ଭିତରକୁ ଯାଉଥିଲେ ମଧ୍ୟ ସାରା ସ୍ୱରୂପର ସ୍ଥିତିର ଅଭ୍ୟାସ କମ୍ ନ ହେଉ, ବିସ୍ତାର ଭିତରେ ସାରା ଭୁଲି ହୋଇ ନ ଯାଉ, ଖାଅ ପିଅ ସେବା କର କିନ୍ତୁ ନିଆରା ପଣିଆକୁ ଭୁଲ ନାହିଁ। ସାଧନାର ଅର୍ଥ ହେଲା ଶକ୍ତିଶାଳୀ ଯୋଗ। ନିରନ୍ତର ବାବାଙ୍କ ସହିତ ଦିଲର ସମ୍ବନ୍ଧ ଯୋଡ଼ି ହୋଇ ରହିଥିବ। କେବଳ ଯୋଗରେ ବସିଯିବାକୁ ସାଧନା କୁହାଯାଏ ନାହିଁ, କିନ୍ତୁ ଶରୀର ଦ୍ୱାରା ଯେପରି ବସି ପଡୁଛ ସେହିପରି ମନ ବୁଦ୍ଧି ହୃଦୟ ଏକମାତ୍ର ବାବାଙ୍କ ଆଡ଼େ ଲାଗି ରହିଥିବ ଏବଂ ବାବାଙ୍କ ସାଥିରେ ବସିଥିବ। ଏହିଭଳି ଏକାଗ୍ରତା ହିଁ ଜ୍ୱାଳାକୁ ପ୍ରଜ୍ୱଳିତ କରିବ। ଆଚ୍ଛା, ଓମ୍ ଶାନ୍ତି।